ୱାର୍ଡ ନମ୍ବର 21 ମୁଁ ପ୍ରମୋଦିନୀ ମହାନ୍ତି କହୁଛି। ଆଜି ଆମର ୱାର୍ଲଡ ଭିଜନ ୱାର୍ଡ ଅଫିସରେ ଆମର ଆଜି ଜଳବାୟୁ କାନ୍ଥ ଉପରେ ଆଲୋଚନା ହୋଇଥିଲା। ସେଠାରେ ବିଏମ୍ସି ର ସାର୍, କର୍ପୋରେଟର ଆଉ ଶିଫାର ଅନେକ ମ୍ୟାଡାମ ମାନେ ଥିଲେ, ପ୍ଲସ ବସ୍ତିର ମାସ୍ ମେମ୍ବର, ସିଏମ୍ସି ମେମ୍ବର ଆମର ଅଧ୍ୟରେ ସବୁ ଶିଫାର ସିଏମ୍ସି ମେମ୍ବର ସମସ୍ତେ ଆଲୋଚନା ହୋଇଥିଲା ଜଳବାୟୁ କାନ୍ଥ ଉପରେ ସେଠାରେ ଯୋଗାଯୋଗ କରାଯାଇଥିଲା।